ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 22,738 କୋଟି ଟଙ୍କାର ଉର୍ଦ୍ଧ ଖର୍ଚ୍ଚ ଦାବି ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କଲେ ବିଭାଗୀୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କିତ ନ୍ୟାୟିକ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କରେ ସରକାରଙ୍କଠାରୁ ସ୍ୱଷ୍ଟୀକରଣ ମାଗିଲେ ଓଡ଼ିଶା ହାଇକୋର୍ଟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ମାସ 2 ତାରିଖରୁ ସକାଳୁ ସ୍କୁଲ ଖୋଲିବ ଏବଂ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଚାଲିଥିବାରୁ ରାତ୍ର 10ଟା ପର୍ଯ୍ୟନ୍ତ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ବିଧାନସଭାର ବଜେଟ୍ ଅଧିବେଶନର ଅଷ୍ଟମ ଦିନରେ ଦ୍ୱିତୀୟାର୍ଦ୍ଧ ଅଧିବେଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଗାମୀ ଆର୍ଥିକ ବର୍ଷ ପାଇଁ ତାଙ୍କ ବିଭାଗର 22,738 କୋଟି 46,43,000 ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ଉପବାଚସ୍କତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ଅଧିବେଶନରେ ଶ୍ରୀ ମହାଲିଙ୍ଗ ଖର୍ଚ୍ଚ ଦାବି ଉପସ୍ଥାପନ ସମୟରେ କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡ଼ମ୍ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବା ସହିତ ଅନ୍ୟ ସଦସ୍ୟମାନେ ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରିବା ପାଇଁ ଉପବାଚସ୍କତି ଅନୁମତି ଦେଇଥିଲେ। ପ୍ରଥମାର୍ଦ୍ଧ ଭଳି ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବିଜେଡି ସଦସ୍ୟମାନେ ଗୃହରେ ଶାନ୍ତି ଶୃଙ୍ଖଳା ଜାରି ରଖିଥିଲେ। ଅଧିବେଶନର ପ୍ରଥମାର୍ଦ୍ଧରେ ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍କତି ଗୃହକୁ 2 ଥର ମୁଲତବୀ ରଖିଥିଲେ। କଂଗ୍ରେସ ସଦସ୍ୟମାନଙ୍କର ହଟ୍ଟଗୋଳ ଯୋଗୁଁ ପୂର୍ବାହ୍ନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସମେତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା। ରାଜ୍ୟରେ ସମୁଦାୟ 133 ଶୀତଳଭଣ୍ଡାର ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ଗୃହରେ ସୂଚନା ଦେଇଛନ୍ତି। ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ବଳସାମନ୍ତ କହିଛନ୍ତି ମୋଟ୍ ଶୀତଳଭଣ୍ଡାର ମଧ୍ୟରୁ 98 ଅଚଳ ରହିଛି। 22 ସରକାରୀ ଶୀତଳଭଣ୍ଡାର ମଧ୍ୟରୁ 18 ସମବାୟ ଶୀତଳଭଣ୍ଡାର ଏବଂ 4 ଉଦ୍ୟାନ କୃଷି ବିଭାଗର ଶୀତଳଭଣ୍ଡାର ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। ରାଜ୍ୟରେ 9,05,000 ଭାଗଚାଷୀ ଅଛନ୍ତି ବୋଲି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। 2015-16 କୃଷି ଗଣନା ଅନୁସାରେ କୃଷକମାନଙ୍କୁ ସଶକ୍ତ ଓ ପ୍ରୋହାହିତ କରିବା ପାଇଁ ରାଜ୍ୟ ସରକାର 39 ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଭାଗଚାଷୀମାନଙ୍କୁ କୃଷି ଋଣ, ବିଭିନ୍ନ କିସମର ବିହନ, ସାର, ଯନ୍ତ୍ରପାତି ଇତ୍ୟାଦି ରିହାତି ଦରରେ ଯୋଗାଇ ଦିଆଯାଉଛି। ବଳରାମ ଯୋଜନା ମାଧ୍ୟମରେ ଭାଗଚାଷୀମାନଙ୍କ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପରିମାଣର ଅର୍ଥ ସରକାର ଦେଉଛନ୍ତି ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ହୋଇଥିବା ନ୍ୟାୟିକ ତଦନ୍ତର ରିପୋର୍ଟ ସାର୍ବଜନୀନ କରାଯିବା ନେଇ ଓଡ଼ିଶା ହାଇକୋର୍ଟ ସରକାରଙ୍କଠାରୁ ସ୍ୱଷ୍ଟୀକରଣ ମାଗିଛନ୍ତି। ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ନେଇ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ସରକାରଙ୍କଠାରୁ ଏ ସମ୍ବନ୍ଧରେ ସ୍ୱଷ୍ଟୀକରଣ ଚାହିଁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜାନୁଆରୀ ମାସରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ନ୍ୟାୟିକ ତଦନ୍ତର ରିପୋର୍ଟ ସାର୍ବଜନୀନ କରାନଯିବା ନେଇ ପ୍ରଥମ ସତ୍ୟପାଠ ଦାଖଲ ହୋଇଥିଲା। ପରବର୍ତ୍ତୀ ସମୟରେ 2024 ଏପ୍ରିଲ ମାସ 5 ତାରିଖରେ ଅନ୍ୟ ଏକ ସତ୍ୟପାଠ ଜରିଆରେ ସରକାର ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହାଇକୋର୍ଟକୁ ଜଣାଇଥିଲେ। ଉନବିଂଶ ତୋଷାଳୀ ଜାତୀୟ ହସ୍ତତନ୍ତ ମେଳା 2025 ଆଜି ଆରମ୍ଭ ହେଉଛି। ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତା 31 ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାରେ 650ରୁ ଉର୍ଦ୍ଧ୍ୱ ଷ୍ଟଲ୍ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଶିଳ୍ପ ସୃଜନୀ ଥିମ୍ ପାଭିଲିୟନ୍ ପ୍ରସ୍ତୁତ କରାଯାଇଛି। ଏହି ମେଳା ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ ହେବ ବୋଲି ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସର ଏକ କର୍ମଶାଳା ଆସନ୍ତାକାଲି ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଅନୁଷ୍ଠିତ ହେବ। କର୍ମଶାଳାକୁ କେନ୍ଦ୍ର ଦକ୍ଷତା ବିକାଶ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଉଦ୍ଘାଟନ କରିବେ। ଅପରାହ୍ନ 2 ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ଉଦ୍ୟୋଗୀ ଅଭିବୃଦ୍ଧିକୁ ପ୍ରୋହାହିତ କରିବା, ଆର୍ଥିକ ବୃଦ୍ଧି ଅନ୍ତର୍ଭୁକ୍ତିକରଣ, ଡିଜିଟାଲ୍ ଦକ୍ଷତା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୱେବ୍ସ ହେଉଛି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଯାହାକି ସମଗ୍ର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ ଏକାଠି କରି ମଇ ମାସ 1 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ଏକ ସମ୍ମିଳନୀର ଆୟୋଜନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ମାସ 2 ତାରିଖରୁ ସକାଳୁ ସ୍କୁଲ୍ ଖୋଲାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ତାପମାତ୍ରା ବଢ଼ିବା ସହିତ ହ୍ୟୁମିଡିଟିର ମଧ୍ୟ ପ୍ରଭାବ ଲୋକେ ଅନୁଭବ କଲେଣି। ଏପ୍ରିଲ 2 ତାରିଖରୁ ସକାଳୁ ସ୍କୁଲ୍ ଆରମ୍ଭ ହୋଇଯିବ। ଅଙ୍ଗନବାଡ଼ି କେନ୍ଦ୍ର ଅଛି ଯେଉଁଠାରେ ଛୋଟ ଛୋଟ ଛୁଆମାନେ ଆସିଥାନ୍ତି, ସେମାନଙ୍କର ସମୟକୁ ମଧ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ସେମାନେ ଆଉ ଆଗ ଭଳିଆ 12:30 ଗୋଟେ ପର୍ଯ୍ୟନ୍ତ ରହିବେ ନାହିଁ, ସକାଳ 7ରୁ 9 ଇଏ ଭିତରେ ଅଙ୍ଗନବାଡ଼ି କେନ୍ଦ୍ରମାନେ ଚାଲିବ। ରାସ୍ତା କାମରେ ନିୟୋଜିତ ଥାନ୍ତି ଶ୍ରମିକ କିମ୍ବା କଳକାରଖାନାରେ କାମ କରୁଥାନ୍ତି ସେମାନଙ୍କୁ
ସରକାରୀ ଓ ବେସରକାରୀ କ୍ଷେତ୍ରରେ ଶ୍ରମିକମାନଙ୍କର କାର୍ଯ୍ୟ ସମୟ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବନ୍ଦ ରଖିବା ଏବଂ ବିଦ୍ୟୁତ୍ ସରବରାହରେ ବ୍ୟାହତ କମ୍ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହଜନିତ ଜିରୋ କାଜୁଆଲିଟି ଶୂନ୍ୟ ମୃତାହତ ଲକ୍ଷ୍ୟରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ବନକଲାଗି ଗୁପ୍ତନୀତି ସମ୍ପାଦନ ସମୟରେ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 5ଟାରୁ 5 ଘଣ୍ଟା ପାଇଁ ବନ୍ଦ ରହିଛି। ବନକଲାଗି ନୀତି ଜାରି ରହିଥିବାରୁ ଆଜି ଓ ଆସନ୍ତାକାଲି 2 ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଇଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପ୍ରସ୍ତୁତି ବୈଠକ ହୋଇଯାଇଛି। ଉତ୍କଳ ଦିବସର ବିଶେଷତ୍ୱ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରଠାରେ ପଞ୍ଚଦୋଳ ଯାତ୍ରା ଅନୁଷ୍ଠିତ ହୋଇଛି। ଯାତ୍ରାରେ 110 ଦୋଳଙ୍କ ମହାମେଳନ ହୋଇଥିଲା। ମଣିନାଗ ଦେବୀଙ୍କ ଯଜ୍ଞର ପୂର୍ଣ୍ଣାହୁତି ପରେ ମଣିନାଗ ଦୋଳଗୋବିନ୍ଦ ପଞ୍ଚ ମହାଦେବଙ୍କ ସମେତ ଅନ୍ୟାନ୍ୟ ଦୋଳଗୁଡ଼ିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଭଦ୍ରକ ଜିଲ୍ଲା ଚରମ୍ପା ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଅଧ୍ୟାପିକା ଏବଂ ପ୍ରଶିକ୍ଷକମାନେ ଯୋଗଦେଇ ଛାତ୍ରୀମାନେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ଏବଂ ସମସ୍ତ ସ୍ଥିତିର ମୁକାବିଲା କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଶିବିର 8 ଦିନ ଧରି ଚାଲିବ। ପୁରୀ ସମୁଦ୍ର ଉପକୂଳରେ ଚଳପ୍ରଚଳ କରୁଥିବା ବିରଳ ଅଲିଭ୍ରିଡ୍ଲେ କଇଁଛ, ଇରାୱାଡି ଡଲ୍ଫିନ୍ ସଂରକ୍ଷଣ ଓ ସୁରକ୍ଷା ନେଇ ଏକ ଦିନିକିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକମାନଙ୍କୁ କଇଁଛ ଓ ଡଲ୍ଫିନ୍ଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅବଗତ କରାଯାଇଥିଲା। ବନ ବିଭାଗ ପକ୍ଷରୁ ଗତ 1 ମାସ ଧରି ଉଭୟ ପ୍ରାଣୀଙ୍କୁ ସୁରକ୍ଷା ଦେବା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାଣିପାଗ, ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ସମେତ ରାଜ୍ୟର ପ୍ରାୟ ଅନେକ ସ୍ଥାନରେ ଗତ 1 ସପ୍ତାହ ଧରି ତାପମାତ୍ରା କ୍ରମାଗତ ବୃଦ୍ଧି ପାଇବା ପରେ ଆଜି ସାମାନ୍ୟ ହ୍ରାସ ପାଇଛି। ବଲାଙ୍ଗୀର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଟିଟିଲାଗଡ଼କୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନର ତାପମାତ୍ରା 40 ଡିଗ୍ରୀରୁ କମ୍ ଥିଲା। ଆଜି ଦିନର ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ 41.1°C ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ଜଙ୍ଗଲନିଆଁକୁ ରୋକିବା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ବନ ବିଭାଗ ପକ୍ଷରୁ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଧାନସଭାରେ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 22,738 କୋଟି ଟଙ୍କାର ଉର୍ଦ୍ଧ୍ୱ ଖର୍ଚ୍ଚ ଦାବି ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କଲେ ବିଭାଗୀୟ ମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ 2 ତାରିଖରୁ ସକାଳୁ ସ୍କୁଲ୍ ଖୋଲିବ ଏବଂ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଚାଲିଥିବାରୁ 10:00 ପର୍ଯ୍ୟନ୍ତ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।